ସମସ୍ତ ନମସ୍କାର, ମୁଁ ଦୀପକ କୁମାର ପ୍ରଧାନ। ଆମ ଗ୍ରାମ ହେଉଛି ପେତରବାଡ଼ି, ଜିପି ହେଉଛି ପରତାମହା ବ୍ଲକ ଦାରିମବାଡ଼ି। ଆଜି ମୁଁ କହିବାକୁ ଚାହୁଁଛି, କେବେ ବର୍ଷା ପାଗ ଚାଲିଛି, ଆମ କନ୍ଧମାଳରେ ବି ଅଛି, ତେଣୁ ସମସ୍ତଙ୍କ ଅନୁରୋଧ, କୌଣସି ଭାବରେ ଆପଣ ମାନେ ବିରି ଝିକିବେ ନାହିଁ କି ଆଉ କୌଣସି ଧାନ ସେ ବି ଧାନ ବି ରଖିଥିବେ, କାରଣ ଏବେ ବର୍ଷା ହେବାର ସମ୍ଭାବନା ଅଛି। ଆଉ କେତେ ଦିନ ପର୍ଯ୍ୟନ୍ତ ଟିକେ ଦେଖିବା, ତାପରେ ସମସ୍ତେ ମାନେ କଣ କାମଟାକୁ ଆଗକୁ ଜାରି ରଖିବା, ଯେହେତୁ ଏବେ ବର୍ଷାର ରହିଛି। ଆଉ ଫୁଲବାଣୀ ମଧ୍ୟ ବର୍ଷା ହେଇଥିଲା, ଆଉ କନ୍ଧମାଳରେ ମାନେ ଦାରିମାଡ଼ିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଆଜି ଟିକେ ଟିକେ ବର୍ଷା ପଡିଥିଲା, ତେଣୁ ସମସ୍ତଙ୍କ ଅନୁରୋଧ, ଟିକେ ପାଣିପାଗ ଦେଖିକି ଆମେ ସମସ୍ତେ ଟିକେ ବିରି ହଉ କି ଯାହା ବି ହଉ, ଆପଣ ମାନେ ସବୁ ଚାଷକୁ ଅମଳ କରିବେ, ଯାହା କରିବା କଟାକଟି କରିବା କଥା କରିବେ, ନହେଲେ ନାହିଁ ତ ବର୍ଷା ହେଲେ ଆହୁରି କିଛି ହଇରାଣ ହେବାର ସମ୍ଭାବନା ଅଛି। ସମସ୍ତ ମନରେ ଏ ପ୍ରତି ମଧ୍ୟ ଧ୍ୟାନ ଦେବେ, ଆଉ ପାଣିପାଗ ଉପରେ। ଥ୍ୟାଙ୍କ ୟୁ।